କଣ ଭାଇ, ବାଇବଲ ପଢୁଛ?
ହଁ ଭାଇ, ଈଶ୍ୱରଙ୍କ ବାକ୍ୟ ମୋ ଆତ୍ମାର ଖାଦ୍ୟ ଭଳି, ମୋତେ ତାହା ଶକ୍ତି ଦିଏ।
ଭାଇ ତମେ ପଢ଼, ମୁଁ ଶୁଣିବି। ମୁଁ ମଧ୍ୟ ଜଣେ ଖ୍ରୀଷ୍ଟିଆନ।
ଆଚ୍ଛା, ମୁଁ ପଢୁଛି। ଯୀଶୁ ନିଜେ ଏହି କଥାଗୁଡ଼ିକ କହିଛନ୍ତି। ମୂଷାଙ୍କ ବିଧି ବ୍ୟବସ୍ଥାରେ ଲେଖା ଅଛି, ତୁମେ ଯଦି ନରହତ୍ୟା କର ତେବେ ତୁମେ ନିଶ୍ଚୟ ମରିବ। ମାତ୍ର ମୁଁ କହେ, ତୁମେ ଯେବେ ନିଜ ପରିବାରରେ କାହାରି ଉପରେ କ୍ରୋଧ ମାତ୍ର ପ୍ରକାଶ କର ତେବେ ତୁମର ବିଚାର ହେବାର ଆଶଙ୍କା ଅଛି। ମୂଷାଙ୍କ ବିଧି ବ୍ୟବସ୍ଥାରେ ଲେଖା ଅଛି, ତୁମେ ବ୍ୟଭିଚାର ପାପ କରିବ ନାହିଁ। କିନ୍ତୁ ମୁଁ କହେ, କେହି ଯେବେ କାମପୂର୍ଣ୍ଣ ଚକ୍ଷୁରେ କୌଣସି ସ୍ତ୍ରୀ ପ୍ରତି ଦୃଷ୍ଟିପାତ ସୁଦ୍ଧା କରେ ତେବେ ସେ ଆପଣା ହୃଦୟରେ ତାହା ସହିତ ବ୍ୟଭିଚାର ପାପ କରିସାରିଲାଣି। ଅତଏବ ତୁମର ଚକ୍ଷୁ ତାହା ତୁମର ଯେତେ ଭଲ ଚକ୍ଷୁ ହେଲେ ସୁଦ୍ଧା ଯଦି ତୁମକୁ କାମାସକ୍ତ କରାଏ ତେବେ ତାହାକୁ ତାଡ଼ି ଫିଙ୍ଗି ଦିଅ। ତୁମର ସମଗ୍ର ଶରୀର ନରକରେ ପଡ଼ିବା ଅପେକ୍ଷା ତୁମର ଗୋଟିଏ ଅଙ୍ଗ ନଷ୍ଟ ହେବା ବରଂ ଭଲ। ତୁମର ହସ୍ତ, ଏପରିକି ତୁମର ଦକ୍ଷିଣ ହସ୍ତ ଯଦି ତୁମକୁ ପାପକର୍ମରେ ପ୍ରବୃତ୍ତ କରାଏ ତେବେ ତାହାକୁ କାଟି ଫିଙ୍ଗି ଦିଅ। ତୁମର ସମଗ୍ର ଶରୀର ନରକରେ ପଡ଼ିବା ଅପେକ୍ଷା ତୁମର ଗୋଟିଏ ଅଙ୍ଗ ନଷ୍ଟ ହେବା ବରଂ ଭଲ। ତୁମ୍ଭେମାନେ ଏହି ଉକ୍ତି ଶୁଣିଛ, ବନ୍ଧୁକୁ ପ୍ରେମ କର, ଶତ୍ରୁକୁ ଘୃଣା କର। ମାତ୍ର ମୁଁ କହେ, ତୁମର ଶତ୍ରୁମାନଙ୍କୁ ପ୍ରେମ କର, ଯେଉଁମାନେ ତୁମକୁ ନିର୍ଯାତନା କରନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କର।
ଭାଇ, ଯୀଶୁଙ୍କର ଏ କଥା ସବୁ ଅତି କଠିନ। ମୁଁ ଏସବୁ ଶୁଣିବା ପରେ ଲଜ୍ଜିତ ହୋଇଛି, କାରଣ ମୁଁ ଏସବୁ ପାଳନ କରିନାହିଁ। ଏସବୁ ପାଳନ କରିବା କ'ଣ ସତରେ ସମ୍ଭବ?
ଭଲ ପ୍ରଶ୍ନଟିଏ ପଚାରିଛ। ଯୀଶୁଙ୍କ ବ୍ୟତୀତ କେହି ତାଙ୍କ କଥାର ସମ୍ପୂର୍ଣ୍ଣ ବାଧ୍ୟ ହୋଇପାରେ ନାହିଁ।
ଏହାର ଅର୍ଥ କ'ଣ? ଆମ ପକ୍ଷରେ ଯାହା ଅସମ୍ଭବ, ଏପରି କାର୍ଯ୍ୟ କରିବାକୁ ସେ କ'ଣ ଆମ୍ଭମାନଙ୍କୁ କହିବେ? ସେ କ'ଣ ଆମମାନଙ୍କର ବାଧ୍ୟତା ଲୋଡ଼ନ୍ତି?
ହଁ, ଈଶ୍ୱର ତାଙ୍କ ବାକ୍ୟର ବାଧ୍ୟ ହେବା ପାଇଁ ଆମମାନଙ୍କୁ ଆଦେଶ ଦିଅନ୍ତି। ଆଉ ଯୀଶୁ ହିଁ କେବଳ ସମ୍ପୂର୍ଣ୍ଣ ବାଧ୍ୟ ହୋଇପାରନ୍ତି। କିନ୍ତୁ ତୁମେ ଯଦି ପ୍ରକୃତ ଖ୍ରୀଷ୍ଟିଆନ ତେବେ ଯୀଶୁଙ୍କ ଆତ୍ମା ତୁମ ହୃଦୟରେ ବାସ କରନ୍ତି, ତାଙ୍କୁ ଆପଣାର ସର୍ବସ୍ୱ ଅର୍ପଣ କର, ତାହେଲେ ସେ ତୁମକୁ ବାଧ୍ୟ ହେବା ପାଇଁ ସାହାଯ୍ୟ କରିବେ। ଯୀଶୁଙ୍କର ଏହି କଥା ଶୁଣ, ମୁଁ ଅଙ୍ଗୁର ଲତା, ତୁମ୍ଭେମାନେ ଶାଖା, ଯେ ମୋଠାରେ ରହେ ଓ ମୁଁ ଯାହାଠାରେ ଥାଏ ସେ ପ୍ରଚୁର ଫଳ ଫଳିବ, କାରଣ ମୋ ବିନା ତୁମ୍ଭେମାନେ କିଛି ହିଁ କରି ନପାର। ମାତ୍ର ତୁମେ ଯଦି ମୋଠାରେ ରୁହ ଓ ମୋର ଆଜ୍ଞା ସବୁ ପାଳନ କର ତେବେ ତୁମର ଯାହା ଇଚ୍ଛା ତାହା ମାଗିପାର ଏବଂ ତାହା ତୁମକୁ ଦିଆଯିବ।
କିନ୍ତୁ ମୁଁ କିପରି ଯୀଶୁଙ୍କଠାରେ ରହିପାରିବି?
ବିଶ୍ୱାସ ଦ୍ୱାରା। ଯେଉଁଦିନ ପ୍ରଥମେ ଯୀଶୁଙ୍କୁ ଗ୍ରହଣ କଲ ତାହା ମନେ ଅଛି? ତୁମେ ଯେ ନିଜକୁ ରକ୍ଷା କରିପାରିବ ନାହିଁ ଏକଥା ଜାଣିଥିବାରୁ ତୁମେ ଯୀଶୁଙ୍କୁ ବିଶ୍ୱାସ କଲ। ଠିକ୍ ସେହି ପ୍ରକାରେ ପ୍ରତିଦିନ ଆମେ ପାପ ଉପରେ ଜୟଲାଭ କରିପାରୁ। ତୁମର ଦୁର୍ବଳ ମୁହୂର୍ତ୍ତରେ ଯୀଶୁଙ୍କର ଶକ୍ତିରେ ବିଶ୍ୱାସ କର। ଏହି କଥା ଚିନ୍ତା କର, ମୁଁ ଯୀଶୁଙ୍କ ସହାୟତାରେ ସବୁକିଛି କରିପାରେ, ଆଉ ମୁଁ ନୁହେଁ ମାତ୍ର ଯୀଶୁ ମୋ ହୃଦୟରେ ଜୀବିତ।
ବର୍ତ୍ତମାନ ମୁଁ ବୁଝିପାରୁଛି, ଆମେ ହୃଦୟରେ ଯୀଶୁଙ୍କର ବାକ୍ୟ ସଞ୍ଚୟ କରିଯିବା ଓ ତାଙ୍କୁ ଆମ ହୃଦୟରେ ବାସ କରିବା ପାଇଁ ଅନୁମତି ଦେବା। ଶୟତାନ ମୋତେ ପାପ କରିବା ପାଇଁ ପ୍ରଲୋଭିତ କରିବା ସମୟରେ ମୁଁ ଯୀଶୁଙ୍କ ଶକ୍ତି ଭିକ୍ଷା କରିପାରିବି କି?
ହଁ, ନିଶ୍ଚୟ ପାରିବ। ଅନେକ ସମୟରେ ତୁମେ ଆନନ୍ଦ ଅନୁଭବ କରିପାର ନାହିଁ, ଶୟତାନ ତୁମକୁ ପ୍ରଲୋଭିତ କରିବ ଓ ଅନେକ ବିପଦ ଆସିବ। କିନ୍ତୁ ଆମେ ବିଶ୍ୱାସ ଦ୍ୱାରା ଆଗେଇ ଯିବା, ଅନୁଭବ ଦ୍ୱାରା ନୁହେଁ। ସେଥିପାଇଁ ତୁମେ ସବୁବେଳେ ଏପରିକି ନିରାନନ୍ଦ ସମୟରେ ଧନ୍ୟବାଦ ଦେବା ଉଚିତ। ତୁମେ ଯେପରି ତାଙ୍କୁ ବିଶ୍ୱାସ କର ଏହା ତାଙ୍କର ଇଚ୍ଛା। ସେଥିପାଇଁ ସେ କହିଲେ, ଦେଖ ମୁଁ ସର୍ବଦା ତୁମ ସହିତ ଅଛି।
ଭାଇ ତୁମକୁ ବହୁତ ଧନ୍ୟବାଦ, ଆଜି ଗୋଟାଏ ନୂଆ ବିଷୟ ତୁମେ ମୋତେ କହିଲ।